ପଚିଶା ବର୍ଷର ହଁ ଭାଗବତ ମଠ ବସ୍ତିରୁ କହୁଛୁ, 25 ନମ୍ବର ୱାର୍ଡ ମନବଗୁଲି ପର୍ଯ୍ୟନ୍ତ ପାଣି ଆମକୁ ଅସୁବିଧା ହେଉଛି, ଆଉ ଡ୍ରେନ୍ ଦୂରେ ପାଇପ୍ ଯାଇକି ଅସୁବିଧା ଏଇଟା ଅସୁବିଧା ହେଉଛି, ପାଣି 24 ଘଣ୍ଟା ଆମର ଦରକାର, ଡ୍ରେନ୍ଟା ଏପଟକୁ ସାଇଡ଼୍ କରିବାଟା ଦରକାର। ତାପରେ ପଛରେ କହିବା କଥା ଦିଦି, ଦିଦି ସେଟା ଆଉ ଥରେ ପଛରେ କ'ଣ ଗୋଟେ କହିବା କଥା।